26:8 ଏହି ଦୃଷ୍ଟାନ୍ତ ଯୀଶୁ କହିଲେ, ଜଣଙ୍କର 100 ମେଷ ଥିଲା, ଗୋଟିଏ ହଜିଗଲା। ସେଥିରେ 99କୁ ଛାଡ଼ି ସେ ଗୋଟିଏ ପାଇବା ପାଇଁ ଖୋଜିଲେ। ଯେତେବେଳେ ପାଇଲା, ସେ 99 ମେଷ ଅପେକ୍ଷା ଗୋଟିକ ପାଇଁ ଅଧିକ ଆନନ୍ଦିତ ହେଲା। ସେହିପରି ଆମ୍ଭମାନଙ୍କ ମଧ୍ୟରୁ ଜଣେ ବିନଷ୍ଟ ହେଉ କିମ୍ବା ଈଶ୍ୱରଙ୍କ ଠାରୁ ଦୂରେଇ ଯାଉ ବୋଲି ସେ ଚାହାନ୍ତି ନାହିଁ। ଯୀଶୁ ଉତ୍ତମ ମେଷପାଳକ, କାରଣ ସେ ହଜିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଆସିଅଛନ୍ତି।